आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ଭାରତର ସାମୁଦ୍ରିକ ଦୃଷ୍ଟିକୋଣ ସୁରକ୍ଷା, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତା ଉପରେ ଆଧାରିତ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରତିରକ୍ଷା ଉତ୍ପାଦନରେ ଘରୋଇ କ୍ଷେତ୍ରର ଯୋଗଦାନ ପ୍ରଶଂସନୀୟ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ମାଲେସିଆର କୁଆଲାଲମ୍ପୁରଠାରେ ଆଜି ବିଂଶତମ ପୂର୍ବ ଏସୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବେ ବୈଦେଶିକ ମନ୍ତ୍ରୀ। ସେଚେଲ୍ସର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ଭାରତର ଉପରାଷ୍ଟ୍ରପତି ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ, ଓଡ଼ିଶାର 8 ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ମୁମ୍ବାଇରେ ଭାରତ ସାମୁଦ୍ରିକ ସପ୍ତାହକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଭାରତର ସାମୁଦ୍ରିକ ଦୃଷ୍ଟିକୋଣ ସୁରକ୍ଷା, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତା ଉପରେ ଆଧାରିତ। ସେ କହିଛନ୍ତି ଯେ ବିଗତ ବର୍ଷଗୁଡ଼ିକରେ ବ୍ୟାପକ ଢାଞ୍ଚାଗତ ସଂସ୍କାର କାରଣରୁ ଭାରତ ଏକ ଶକ୍ତିଶାଳୀ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି।
ଭାରତ କି ମେରିଟାଇମ୍ ଷ୍ଟ୍ରେଙ୍ଗଥ ଔର ଷ୍ଟ୍ରାଟେଜିକ ଲୋକେସନ ଇସ୍ ବାତ ସେ ପତା ଚଲତା ହେ କି ହମାରୀ କୋଷ୍ଟ ଲାଇନ 11,000 କିଲୋମିଟର ସେ ଲମ୍ବି ହେ। 13 କୋଷ୍ଟଲ ରାଜ୍ୟ ଔର ୟୁଟି ଔର ଜିଡିପି ମେ ଲଗଭଗ 60% ଯୋଗଦାନ ହମାରେ ମେରିଟାଇମ୍ ବିଜନେସ କା ହେ। 23.7 lakh ସ୍କୋୟାର କିଲୋମିଟର କା ଏକ୍ସକ୍ଲୁସିଭ ସ୍ପେଶିଆଲ ଇକୋନୋମିକ ଜୋନ ଦୁନିଆ ଭର କେ ଇନ୍ଭେଷ୍ଟର ଔର ମ୍ୟାନୁଫ୍ୟାକ୍ଚରର କୁ ଆକର୍ଷିତ କରତା ହେ।
ନିବେଶକଙ୍କ ପାଇଁ ଭାରତର ସାମୁଦ୍ରିକ ସାମର୍ଥ୍ୟ ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି ଦେଶରେ 7,500 କିଲୋମିଟର ଦୀର୍ଘ ଉପକୂଳ, 13 ଉପକୂଳବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ଏଥିସହ 23,07,000 ବର୍ଗ କିଲୋମିଟର ବିଶିଷ୍ଟ ଏକ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଇଇଜେଡ୍ ରହିଛି। ଭାରତ ନିଜର ରଣନୈତିକ ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ଦୃଢ଼ ନୌସେନା ସାମର୍ଥ୍ୟ କାରଣରୁ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଓ ବିଶ୍ୱ ଦକ୍ଷିଣ ରାଷ୍ଟ୍ର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି।
ସାଗର ସେ ମହାସାଗର ଏ ମୋଦିଜୀ କା ଭିଜନ 2047 ତକ ଭାରତ କୋ ଏକ କ୍ଷେତ୍ର ମେ ଗ୍ଲୋବାଲ ଲିଡର ବନାନେ କା ଲକ୍ଷ୍ୟ କି ପୂର୍ତ୍ତି କେ ଲିଏ ହମ ଆଗେ ବଢେଙ୍ଗେ। ହମନେ ହମାରେ ବଜେଟ ମେ 6 ଗୁଣା ବୃଦ୍ଧି କି ହେ। ସାଗରମାଲା ପରିୟୋଜନା March 25 ତକ $70 billion କି 839 ପରିୟୋଜନାଓ କି ପହଚାନ ହମନେ କି ହେ, ଜିସମେ ସେ $17 billion 272 ପରିୟୋଜନାଏ ପୂର୍ଣ୍ଣ ଭି କର ଲିଏ ଗଇ ହେ।
ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଭାରତ ସାମୁଦ୍ରିକ ସପ୍ତାହ ବିଶ୍ୱର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ସମାବେଶରେ ପରିଣତ ହୋଇଛି। ଏଥିରେ 85 ଦେଶ, 500 ଅଧିକ ପ୍ରଦର୍ଶକ ଏବଂ 40 ଫୋରମ ଅଂଶଗ୍ରହଣ କରିଛନ୍ତି। ମହାସାଗରକୁ ଏକତ୍ର କରିବା ଏକ ସାମୁଦ୍ରିକ ଭିଜନ ଭାରତ ସାମୁଦ୍ରିକ ସପ୍ତାହ IMW 2025ର ଥିମ୍ ରହିଛି, ଯାହା ବସୁଧୈବ କୁଟୁମ୍ବକମ୍ର କାଳଜୟୀ ଭାରତୀୟ ନୈତିକତାକୁ ପ୍ରତିଫଳିତ କରେ ବୋଲି ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଉତ୍ସବରେ ଯୋଗଦେଇ କହିଛନ୍ତି ବଧୱାନ ବନ୍ଦରକୁ ଭାରତର ସର୍ବବୃହତ ଏବଂ ବିଶ୍ୱର ଶ୍ରେଷ୍ଠ 10 ବନ୍ଦର ମଧ୍ୟରୁ ଗୋଟିଏ ଭାବେ ବିକଶିତ କରାଯିବ, ଯାହା ଦେଶର ସାମୁଦ୍ରିକ ଶକ୍ତିକୁ ଆହୁରି ସୁଦୃଢ଼ କରିବ। ଉଦ୍ଘାଟନୀ ଉତ୍ସବରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ପ୍ରମୁଖ ଯୋଗଦେଇଥିଲେ। ଭାରତୀୟ ବନ୍ଦର ସଂଘ ସହଭାଗିତାରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି 5 ଦିନିଆ କାର୍ଯ୍ୟକ୍ରମରେ ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ବାଣିଜ୍ୟ ପ୍ରସାର ଏବଂ ନୀଳ ଅର୍ଥନୀତି ବିକାଶ ପାଇଁ ଭାରତର ଦୃଷ୍ଟିକୋଣ ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମରେ ଭାରତ ଏବଂ ବିଦେଶର ସାମୁଦ୍ରିକ ଶିଳ୍ପର ନେତା, ନୀତି ନିର୍ଦ୍ଧାରକ, ନିବେଶକ, ନବସୃଜନକାରୀ ଏବଂ ଅଂଶୀଦାରମାନେ ସାମିଲ ହୋଇଛନ୍ତି। ଭାରତ ସାମୁଦ୍ରିକ ସପ୍ତାହ 2025 ପ୍ରଦର୍ଶନୀ, ଦଳଗତ ଆଲୋଚନା ଏବଂ ଅଧିବେଶନ ଅନୁଷ୍ଠିତ ହେବ, ଯାହା ବନ୍ଦର, ଜାହାଜ ଚଳାଚଳ, ପରିବହନ ଏବଂ ସାମୁଦ୍ରିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୁଯୋଗର ପଥ ଉନ୍ମୁକ୍ତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବୁଧବାର ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ବୃଦ୍ଧି ପାଉଥିବା ଯୋଗଦାନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତର ପ୍ରତିରକ୍ଷା ରପ୍ତାନୀ 23,500 କୋଟି ଟଙ୍କାରେ ପହଞ୍ଚିଛି। ଆଜି ନୂଆଦିଲ୍ଲୀରେ ଏସ୍ଆଇଡିଏମ୍ ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦେଶର ପ୍ରତିରକ୍ଷା ଉତ୍ପାଦନ ଗତ ଦଶନ୍ଧି ମଧ୍ୟରେ 1.5 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଘରୋଇ କ୍ଷେତ୍ରର 33,000 କୋଟି ଟଙ୍କାର ଯୋଗଦାନ ରହିଛି।
पॉलिसी एडुकेशन से लेकर छोटे बड़े रिफॉर्म्स तक हर जगह हमें एसआईडीएम का कंट्रीब्यूशन देखने को मिलता है। रक्षा मंत्रालय के साथ मिलकर एसआईडीएम ने डिफेंस एक्विजिशन प्रोसीजर 2020, डिफेंस प्रोक्योरमेंट मैनुअल 2025, डिफेंस प्रोडक्शन एंड एक्सपोर्ट प्रमोशन पॉलिसी और पॉजिटिव इंडिजनाइजेशन लिस्ट जैसे कई इंपॉर्टेंट रिफॉर्म्स को शेप देने में बहुत ही महत्वपूर्ण भूमिका निभाई है।
ଅପରେସନ୍ ସିନ୍ଦୁରର ସଫଳତା ନେଇ ଶ୍ରୀ ସିଂ କହିଛନ୍ତି ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ଡିଜାଇନ୍ ଏବଂ ନିର୍ମାଣ କ୍ଷେତ୍ରରେ ଶିଳ୍ପ ଯୋଦ୍ଧାମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଦେଶକୁ ଅଭୂତପୂର୍ବ ସଫଳତା ମିଳିଛି। ସେ କହିଛନ୍ତି ଆକାଶ କ୍ଷେପଣାସ୍ତ୍ର ବ୍ୟବସ୍ଥା, ବ୍ରହ୍ମୋସ୍ ଆକାଶ ଷ୍ଟିୟର ବାୟୁ ପ୍ରତିରୋଧୀ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ଅନେକ ଅସ୍ତ୍ରଶସ୍ତ ଅପରେସନ୍ ସିନ୍ଦୁରରେ ଉନ୍ନତମାନର ପ୍ରଦର୍ଶନ କରିଛନ୍ତି। ଏହା କେବଳ ଆଞ୍ଚଳିକ ସ୍ତରରେ ଭାରତର ଗୌରବ ବୃଦ୍ଧି କରିନାହିଁ, ବରଂ ବିଶ୍ୱସ୍ତରରେ ନିଜର ଗୁଣବତ୍ତା ଓ କୁଶଳତା ପ୍ରଦର୍ଶନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦେଶୀୟ ଜ୍ଞାନକୌଶଳରେ ଦେଶରେ ନିର୍ମାଣ ହେଉଥିବା ପ୍ରତିରକ୍ଷା ସାମଗ୍ରୀଗୁଡ଼ିକ ସୃଜନଶୀଳତାର ପରିଚୟ ଦେଉଛି। ସେ କହିଛନ୍ତି ଏସ୍ଆଇଡିଏମ୍ ଶିଳ୍ପ ଏବଂ ସେନାବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ସଫଳତା ଅର୍ଜନ କରିଛି। ମାଲେସିଆର କ୍ୱାଲାଲମ୍ପୁରଠାରେ ଆଜିଠାରୁ ଆରମ୍ଭ ହେଉଥିବା ବିଂଶତମ ପୂର୍ବ ଏସୀୟ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରତିନିଧିତ୍ୱ କରିବେ। ଏହି ସମ୍ମିଳନୀରେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ଆହ୍ୱାନ ଉପରେ ବିଚାର ବିମର୍ଶ କରାଯିବ। ତେବେ ଗତକାଲିଠାରୁ ଆରମ୍ଭ ହୋଇଥିବା ଭାରତ ଏସିଆନ୍ ଶିଖର ସମ୍ମିଳନୀ ଅବସରରେ ଆଜି ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର୍ ଲକ୍ସନ୍ଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜ୍ଞାପନ ପୂର୍ବକ ଡକ୍ଟର ଜୟଶଙ୍କର ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦ୍ୱିପାକ୍ଷିକ ସହଯୋଗ ନେଇ ଶ୍ରୀ ଲକ୍ସନ୍ଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଜନସ୍ୱାସ୍ଥ୍ୟ ସୁରକ୍ଷାରେ ସ୍ୱଚ୍ଛତାର ଭୂମିକା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ଭେଷଜ ବିଭାଗର ପ୍ରଫେସର ଡାକ୍ତର ପୀୟୁଷ ରଞ୍ଜନ ଏବଂ ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଓ କଳାବତୀ ଶରଣ ଶିଶୁ ଚିକିତ୍ସାଳୟର ପ୍ରଫେସର ଡକ୍ଟର ଅନୁ ମାହେଶ୍ୱରୀ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112371717 ଓ 0112331444 ନମ୍ବରକୁ ଡାଏଲ କରିବାକୁ ହେବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସେଚେଲ୍ସର ଉପରାଷ୍ଟ୍ରପତି ସେବାସ୍ତିଆନ୍ ପିଲେଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ଉଭୟ ନେତା ଭାରତ ସିଚେଲ୍ସ ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କ ଆଧାରିତ କ୍ଷେତ୍ରଗୁଡ଼ିକ କିଭଳି ଆହୁରି ସୁଦୃଢ଼ ହୋଇପାରିବ ସେ ନେଇ ଆଲୋଚନା ହୋଇଛି। ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ରହିଥିବା ଐତିହ୍ୟ, ସାଂସ୍କୃତିକ ଏବଂ ଲୋକ ସମ୍ପର୍କ ଆହୁରି ଗଭୀର କରିବା ଉଦ୍ଦେଶ୍ୟରେ ମତ ବିନିମୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତମାସ 22 ତାରିଖରେ ଜିଏସ୍ଟି ସଞ୍ଚୟ ଉତ୍ସବ ଘୋଷଣା କରିବା ପରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ କାରବାର ବୃଦ୍ଧି ପାଇବା ସହ ଲୋକମାନଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ ଜାମ୍ମୁ କାଶ୍ମୀରର ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅନେକଗୁଡ଼ିଏ ରିହାତି ପ୍ରଦାନ କରାଯାଇଛି। ହସ୍ତକଳା, ପର୍ଯ୍ୟଟନ ଏବଂ ସ୍ୱତନ୍ତ୍ର ଉତ୍ପାଦଗୁଡ଼ିକର ବିକ୍ରି ଲାଗି ମଞ୍ଚ ସୃଷ୍ଟି କରିବା ଏବଂ ରପ୍ତାନୀ ବୃଦ୍ଧି ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି ଜିଏସ୍ଟି ରିହାତି ଫଳରେ ସମ୍ଭବ ହୋଇପାରିଛି। ଜିଏସ୍ଟି ଟିକସ ହ୍ରାସ ହେବା ଫଳରେ ସ୍ୱତନ୍ତ୍ର ଚଦର ଏବଂ ଗାଲିଚା ଉପରେ 12%ରୁ ଟିକସକୁ 5%କୁ ହ୍ରାସ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏହି ଘୂର୍ଣ୍ଣିବାତ୍ୟା ଆସନ୍ତାକାଲି ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟ ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ IMD ପୂର୍ବାନୁମାନ କରିଛି। ସାମୁଦ୍ରିକ ଝଡ଼ରେ ପ୍ରଭାବିତ ହେବାକୁ ଥିବା ଆନ୍ଧ୍ରପ୍ରଦେଶର 5ଟି ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଏହି ସାମୁଦ୍ରିକ ଝଡ଼ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଓଡ଼ିଶାର 8ଟି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତର ସାମୁଦ୍ରିକ ଦୃଷ୍ଟିକୋଣ ସୁରକ୍ଷା, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତା ଉପରେ ଆଧାରିତ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରତିରକ୍ଷା ଉତ୍ପାଦନରେ ଘରୋଇ କ୍ଷେତ୍ରର ଯୋଗଦାନ ପ୍ରଶଂସନୀୟ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ମାଲେସିଆର କ୍ୱାଲାଲମ୍ପୁରଠାରେ ଆଜି ବିଂଶତମ ପୂର୍ବ ଏସୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବେ ବୈଦେଶିକ ମନ୍ତ୍ରୀ। ସେଚେଲ୍ସର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ଭାରତର ଉପରାଷ୍ଟ୍ରପତି ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ, ଓଡ଼ିଶାର 8 ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା। ସମ୍ବାଦ ଶେଷ ହେଲା।